ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। 2024-25 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଲୋକସଭାରେ ଆଗତ। କୃଷି, ମାନବ ସମ୍ଭଳ, ଉତ୍ପାଦନ ଏବଂ ସେବା ଆଦି 9 କ୍ଷେତ୍ର ଉପରେ ଦିଆଯାଇଛି ପ୍ରାଥମିକତା। ଆୟକର ସୀମା ଅପରିବର୍ତ୍ତିତ। ନିପା ସଂକ୍ରମଣକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲେ ତାମିଲନାଡୁ ସରକାର। ଆନ୍ତର୍ଜାତିକ ଜଳସୀମା ଉଲ୍ଲଂଘନ ଅଭିଯୋଗରେ ଶ୍ରୀଲଙ୍କା ନୌସେନା ଦ୍ୱାରା 9 ଭାରତୀୟ ମତ୍ସ୍ୟଜୀବୀ ଗିରଫ ଏବଂ ମହିଳା ଏସୀୟ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ନେପାଳ ମୁକାବିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ବାହ୍ନ 11:00 ଲୋକସଭାରେ 2024-25 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଆଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ତୃତୀୟ କାର୍ଯ୍ୟକାଳର ଏହା ହେଉଛି ପ୍ରଥମ ବଜେଟ୍। ବଜେଟ୍ ଆଗତ ହେବା ପୂର୍ବରୁ ପରମ୍ପରା ଅନୁଯାୟୀ ଅର୍ଥମନ୍ତ୍ରୀ ସଂସଦ ଭବନକୁ ଯିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଥିଲେ। ଏହି ଅବସରରେ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ 2024-25 କେନ୍ଦ୍ରୀୟ ବଜେଟ୍କୁ ସ୍ୱୀକୃତି ପ୍ରଦାନ କରିଥିଲା।
The people of India have reposed their faith in the government led by Honorable Prime Minister Shri Narendra Modi and re-elected
for a historic third term. ସତ୍ତ୍ୱେ ଭାରତୀୟ ଅର୍ଥନୀତି ମଜବୁତ ରହିଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହା ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହେବ। ଶ୍ରୀମତୀ ସୀତାରମଣ କହିଛନ୍ତି ଏହି ବଜେଟ୍ ମୁଖ୍ୟତଃ ନିଯୁକ୍ତି, ଦକ୍ଷତା, ଏମ୍ଏସ୍ଏମ୍ଇ ଏବଂ ମଧ୍ୟବିତ୍ତ ବର୍ଗ ଉପରେ କେନ୍ଦ୍ରୀଭୂତ ରହିଛି। ସେ ଆଗାମୀ 5 ମଧ୍ୟରେ 4,00,000 ଯୁବକଙ୍କୁ ରୋଜଗାର ଯୋଗାଇଦେବା ଲାଗି 5 ଯୋଜନାରେ 2,00,000 ଟଙ୍କା ବ୍ୟୟ କରାଯିବ ବୋଲି କହିଛନ୍ତି। ବିକଶିତ ଭାରତର ଅଗ୍ରଗତି ସମ୍ପର୍କରେ ଚଳିତ ବଜେଟ୍ରେ ସରକାର ସମସ୍ତଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ 9 ପ୍ରାଥମିକତା ବିଷୟରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ କୃଷି, ନିଯୁକ୍ତି ଏବଂ ଦକ୍ଷତା, ମାନବ ସମ୍ଭଳ ବିକାଶ ଓ ସାମାଜିକ ନ୍ୟାୟ, ଉତ୍ପାଦନ ଏବଂ ସେବା, ନଗର ଉନ୍ନୟନ, ଶକ୍ତି ସୁରକ୍ଷା, ଭିଭିଭୂମି, ଉଦ୍ଭାବନ, ଗବେଷଣା ଏବଂ ବିକାଶ ଓ ଉତ୍ପାଦକତା ଓ ସ୍ଥିରତା ଅନ୍ତର୍ଭୁକ୍ତ ରହିଛି। ଚଳିତ ବର୍ଷ ବଜେଟ୍ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ 1.52 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଶ୍ରୀମତୀ ସୀତାରମଣ କହିଛନ୍ତି ଆସନ୍ତା 2 ମଧ୍ୟରେ 1 କୋଟି କୃଷକଙ୍କୁ ସାର୍ଟିଫିକେସନ୍ ଏବଂ ବ୍ରାଣ୍ଡିଂ ଦ୍ୱାରା ସମର୍ଥିତ ପ୍ରାକୃତିକ କୃଷିରେ ସାମିଲ କରାଯିବ। ସେ କହିଛନ୍ତି ପ୍ରମୁଖ ଉପଭୋକ୍ତା କେନ୍ଦ୍ର ନିକଟରେ ପନିପରିବା ଉତ୍ପାଦନ ପାଇଁ ବୃହତ୍ କ୍ଲଷ୍ଟର ବିକଶିତ କରାଯିବ। ରାଜ୍ୟଗୁଡ଼ିକ ସହ ଭାଗିଦାରିତାରେ ସରକାର ଆଗାମୀ 3 ମଧ୍ୟରେ 400 ଜିଲ୍ଲାର କୃଷକ ଏବଂ ସେମାନଙ୍କ ଜମିକୁ ଅନ୍ତର୍ଭୁକ୍ତ କରି କୃଷିକ୍ଷେତ୍ରରେ ଡିଜିଟାଲ୍ ସାର୍ବଜନୀନ ଭିଭିଭୂମି କାର୍ଯ୍ୟକାରୀ କରିବେ। ସମବାୟ କ୍ଷେତ୍ରର ଶୃଙ୍ଖଳିତ ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଏକ ଜାତୀୟ ସହଯୋଗ ନୀତି ଆଣିବେ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ବଜେଟ୍ରେ ପ୍ରଥମଥର ପାଇଁ କର୍ମଚାରୀମାନଙ୍କ ଲାଗି ଏକ ନୂଆ ଯୋଜନା ଆରମ୍ଭ କରାଯାଇଛି ଯେଉଁଥିରେ 2,10,00,000 ଯୁବକ ଉପକୃତ ହେବେ। ଏହି ଯୋଜନାରେ ସରକାର 3 କିସ୍ତିରେ 15,000 ଟଙ୍କା ପର୍ଯ୍ୟନ୍ତ 1 ଦରମା ସିଧାସଳଖ ପ୍ରଥମଥର ପାଇଁ 1,00,000 ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀଙ୍କ ଆକାଉଣ୍ଟକୁ ପଠାଇବେ। ନିଯୁକ୍ତିର ପ୍ରଥମ 4 ଉତ୍ପାଦନ କ୍ଷେତ୍ରରେ ସରକାର ଅତିରିକ୍ତ ନିଯୁକ୍ତି ପାଇଁ ପ୍ରୋହାହନ ପ୍ରଦାନ କରିବେ ଯାହାଫଳରେ 30,00,000 ଯୁବକ ଏବଂ ସେମାନଙ୍କ ନିଯୁକ୍ତିଦାତା କର୍ମଚାରୀ ଭବିଷ୍ୟନୀତି ପାଣ୍ଠିରେ ଯୋଗଦାନ କରିପାରିବେ। ଅତିରିକ୍ତ ନିଯୁକ୍ତି ପ୍ରଦାନ ପାଇଁ ଇପିଏଫ୍ଓ ଅବଦାନ ବାବଦରେ ନିଯୁକ୍ତିଦାତାଙ୍କୁ 2 ପାଇଁ ମାସିକ 3,000 ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଅଧୀନରେ ଆସନ୍ତା 5 ମଧ୍ୟରେ 20,00,000 ଯୁବକଙ୍କୁ ଦକ୍ଷ କରାଯିବ। ଘରୋଇ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ 10,00,000 ଟଙ୍କା ପର୍ଯ୍ୟନ୍ତ ଋଣ ନିମନ୍ତେ ବଜେଟ୍ରେ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଶ୍ରୀମତୀ ସୀତାରମଣ କହିଛନ୍ତି ଦେଶର ପୂର୍ବାଞ୍ଚଳର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ସରକାର ପୂର୍ବୋଦୟ ନାମକ ଏକ ଯୋଜନା ପ୍ରସ୍ତୁତ କରିବେ। ଏହାଛଡ଼ା ବକ୍ସରଠାରେ ଗଙ୍ଗାନଦୀ ଉପରେ 26,000 କୋଟି ଟଙ୍କା ବ୍ୟୟରେ ଅତିରିକ୍ତ 2 ବିଶିଷ୍ଟ ପୋଲ ନିର୍ମାଣ ଏବଂ ପିରପନ୍ଥୀଠାରେ 21,400 କୋଟି ଟଙ୍କା ବ୍ୟୟରେ ନୂଆ 2,400 ମେଗାୱାଟ୍ ଶକ୍ତି ପ୍ରକଳ୍ପ ନିର୍ମାଣ କରାଯିବ। ଚଳିତ ଆର୍ଥିକ ବର୍ଷରେ ଆନ୍ଧ୍ରପ୍ରଦେଶ ପାଇଁ 15,000 କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଘୋଷଣା କରାଯାଇଛି। ବଜେଟ୍ରେ ଆୟକର ବ୍ୟବସ୍ଥାରେ କେନ୍ଦ୍ର ସରକାର ନୂଆ ଟିକସ ବ୍ୟବସ୍ଥାରେ ବେତନଭୋଗୀ କର୍ମଚାରୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନକୁ 50,000 ଟଙ୍କାରୁ 75,000 ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ପେନ୍ସନଭୋଗୀଙ୍କ ପାଇଁ ପାରିବାରିକ ପେନ୍ସନ ଉପରେ ରିହାତି 15,000 ଟଙ୍କାରୁ 25,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ପାଖାପାଖି 4 ବେତନଭୋଗୀ ଓ ପେନ୍ସନଭୋଗୀଙ୍କୁ ଲାଭ ମିଳିବ। ନୂଆ ଟିକସ ବ୍ୟବସ୍ଥାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଟିକସ ହାର ଢାଞ୍ଚାରେ ସଂଶୋଧନ କରିଛନ୍ତି। 3 lakh ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ଲାଗୁ ହେବ ନାହିଁ। 3 lakh ରୁ 7 lakh ଟଙ୍କା ପର୍ଯ୍ୟନ୍ତ 5%, 7ରୁ 10 lakh ଟଙ୍କା ପର୍ଯ୍ୟନ୍ତ 10%, 10ରୁ 12 lakh ଟଙ୍କା ପର୍ଯ୍ୟନ୍ତ 15%, 12ରୁ 15 lakh ଟଙ୍କା ପର୍ଯ୍ୟନ୍ତ 20% ଏବଂ 15 lakh ଟଙ୍କାରୁ ଅଧିକ ଆୟ ଉପରେ 30% ଆୟକର ଦେବାକୁ ପଡ଼ିବ। ଏହି ପରିବର୍ତ୍ତନ ଫଳରେ ନୂଆ ଟିକସ ବ୍ୟବସ୍ଥାରେ ଜଣେ ବେତନଭୋଗୀ କର୍ମଚାରୀ 17,500 ଟଙ୍କା ପର୍ଯ୍ୟନ୍ତ ଆୟକର ସଞ୍ଚୟ କରିପାରିବେ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ଅନ୍ୟପକ୍ଷରେ ନୂଆ ପେନ୍ସନ୍ ସ୍କିମ୍ ଏନ୍ପିଏସ୍ ବାବଦରେ କେନ୍ଦ୍ର ସରକାର ନିଯୁକ୍ତିଦାତାଙ୍କ ରିହାତି ନିମନ୍ତେ କର୍ମଚାରୀଙ୍କ ଦରମାର ଅଂଶଧନ 10-14% ବୃଦ୍ଧି କରିଛନ୍ତି। ଚଳିତ ବଜେଟ୍ରେ ଅର୍ଥମନ୍ତ୍ରୀ ବିଦେଶୀ କମ୍ପାନୀଗୁଡ଼ିକ ଉପରେ ଟିକସ ହାର 40-35% ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା, ଉଦ୍ୟୋଗୀ ଭାବନାକୁ ପ୍ରୋହାହିତ କରିବା ଏବଂ ଉଦ୍ଭାବନକୁ ସମର୍ଥନ କରିବା ପାଇଁ ସବୁବର୍ଗର ନିବେଶକଙ୍କ ପାଇଁ ଏଞ୍ଜେଲ୍ ଟ୍ୟାକ୍ସକୁ ଉଚ୍ଛେଦ କରାଯାଇଛି। ସେହିପରି ବିବାଦ ସେ ବିଶ୍ୱାସ ଯୋଜନାରେ ଆୟକର କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ସମାଧାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ପ୍ରତ୍ୟକ୍ଷ କର, ଅବକାରୀ ଓ ସେବା ଟିକସ କ୍ଷେତ୍ରରେ ଅପିଲ୍ କରିବାର ସମୟସୀମାକୁ ବୃଦ୍ଧି କରାଯାଇଛି। 60 lakh ଟଙ୍କା ପର୍ଯ୍ୟନ୍ତ ଅପିଲ୍ ପାଇଁ ଟ୍ୟାକ୍ସ ଟ୍ରିବ୍ୟୁନାଲ୍, 2 କୋଟି ଟଙ୍କା ପର୍ଯ୍ୟନ୍ତ ଅପିଲ୍ ପାଇଁ ହାଇକୋର୍ଟ ଏବଂ 5 କୋଟି ଟଙ୍କା ପର୍ଯ୍ୟନ୍ତ ଅପିଲ୍ ପାଇଁ ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇପାରିବ। ସୁନା ଓ ମୂଲ୍ୟବାନ ଧାତୁ ଅଳଙ୍କାରର ଘରୋଇ ମୂଲ୍ୟ ବୃଦ୍ଧି ହ୍ରାସ କରିବା ପାଇଁ ସୁନା ଓ ରୂପା ଉପରେ ସୀମାଶୁଳ୍କ 6% ଏବଂ ପ୍ଲାଟିନମ୍ ଉପରେ ସୀମାଶୁଳ୍କ 6.4% ହ୍ରାସ କରାଯାଇଛି। ଚଳିତ ବଜେଟ୍ରେ ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 3 କୋଟି ଅତିରିକ୍ତ ଗୃହ ନିର୍ମାଣ କରାଯିବା ପାଇଁ 10 lakh ଟଙ୍କା ବ୍ୟୟବରାଦ କରାଯାଇଛି। ମହିଳାଙ୍କ ବିକାଶକୁ ପ୍ରୋହାହିତ କରିବା ପାଇଁ ବଜେଟ୍ରେ ମହିଳା ଓ ବାଳିକାମାନଙ୍କ ନିମନ୍ତେ ଆଧାରିତ ଯୋଜନା ପାଇଁ 3 lakh ଟଙ୍କାରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି। 2024-25 ଆର୍ଥିକ ବର୍ଷରେ ଆଦିବାସୀ ସମ୍ପ୍ରଦାୟର ବିକାଶ ନିମନ୍ତେ ସରକାର ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନରେ 63,000 ଗ୍ରାମାଞ୍ଚଳକୁ ସାମିଲ କରିବେ, ଯାହାଫଳରେ 5 କୋଟି ଆଦିବାସୀ ସମ୍ପ୍ରଦାୟର ଜନସାଧାରଣ ଉପକୃତ ହୋଇପାରିବେ। ସେହିପରି ଗ୍ରାମାଞ୍ଚଳର ଭିତ୍ତିଭୂମି ନିର୍ମାଣ ପାଇଁ ଚଳିତ ବଜେଟ୍ରେ 2.66 lakh ଟଙ୍କା ବ୍ୟୟବରାଦ କରାଯାଇଛି। ମୁଦ୍ରା ଋଣ ଅଧୀନରେ ଅର୍ଥ ପରିମାଣ 10 lakh ଟଙ୍କାରୁ 20 lakh ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଦେଶର 500ଟି ଶୀର୍ଷ କମ୍ପାନୀଗୁଡ଼ିକରେ ଆଗାମୀ 5 ବର୍ଷରେ 1 କୋଟିରୁ ଅଧିକ ଯୁବକଙ୍କୁ ଇଣ୍ଟର୍ଣ୍ଣସିପ୍ ପ୍ରଶିକ୍ଷଣ ଦିଆଯିବ। ତାମିଲନାଡୁ ସରକାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ନିପା ସଂକ୍ରମଣକୁ ଦୃଷ୍ଟିରେ ରଖି ଯାଞ୍ଚ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି। ସୀମାବର୍ତ୍ତୀ ଜିଲ୍ଲା ନୀଳଗିରିରେ ଆଜିଠାରୁ ସ୍କ୍ରିନିଂ କାର୍ଯ୍ୟ ଆରମ୍ଭ ହୋଇଛି। କେରଳରୁ ଆସିଥିବା ପର୍ଯ୍ୟଟକମାନଙ୍କ ସଂକ୍ରମଣ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ତାମିଲନାଡୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିପା ସଂକ୍ରମଣ ଯାଞ୍ଚ ପାଇଁ 15ଟି ଦଳ ଗଠନ କରିଛନ୍ତି। ପ୍ରତ୍ୟେକ ଦଳରେ 3 ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ଅନ୍ତର୍ଜାତୀୟ ଜଳସୀମା ଉଲ୍ଲଂଘନ ଅଭିଯୋଗରେ ଶ୍ରୀଲଙ୍କା ନୌସେନା ରାମେଶ୍ୱରମ୍ରୁ 9 ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଆଜି ସକାଳେ ମତ୍ସ୍ୟଜୀବୀମାନେ ରାମେଶ୍ୱରମ୍ ନିକଟସ୍ଥ ଜଳରାଶିରେ ମାଛ ଧରୁଥିବା ବେଳେ ଶ୍ରୀଲଙ୍କା ନୌସେନା ସେମାନଙ୍କୁ ଗିରଫ କରିବା ସହ 2ଟି ଡଙ୍ଗା ଜବତ କରିଛି। ମହିଳା ଏସିଆ କପ୍ T20 କ୍ରିକେଟ୍ ଶୃଙ୍ଖଳାରେ ଆଜି ଗ୍ରୁପ୍ ଏ'ରେ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଓ ନେପାଳ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ 7:00 ମ୍ୟାଚ୍ ଆରମ୍ଭ ହେବ। ଭାରତୀୟ ମହିଳା କ୍ରିକେଟ୍ ଦଳ ଏହି ଶୃଙ୍ଖଳାରେ ଗ୍ରୁପ୍ ଏ'ର ଅଙ୍କ ତାଲିକାର ଶୀର୍ଷରେ ରହିଛି। ଅନ୍ୟ ଏକ ମ୍ୟାଚ୍ରେ ଅପରାହ୍ନ 2:00 ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ମୁକାବିଲା ହେବ। ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଶ୍ରୀଲଙ୍କା 144 ରନ୍ରେ ମାଲେସିଆକୁ ପରାସ୍ତ କରିଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ 7 wicketରେ ଥାଇଲାଣ୍ଡକୁ ପରାସ୍ତ କରିଥିଲା। ଅଷ୍ଟ୍ରିଆ ଓପନ୍ ଟେନିସ୍ ପ୍ରତିଯୋଗିତାରେ ସୁମିତ ନାଗଲ ପ୍ରି କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଗତକାଲି ସେ ସ୍ଲୋଭାକିଆର ଲୁକାସ୍ କ୍ଲେନ୍ଙ୍କୁ 6-4, 1-6, 7-6 ସେଟ୍ରେ ପରାସ୍ତ କରିଥିଲେ। ଆସନ୍ତାକାଲି ପ୍ରି କ୍ୱାର୍ଟର ଫାଇନାଲ୍ରେ ସେ ବିଶ୍ୱର ଚତୁର୍ଥ ବରିଷ୍ଠତାପ୍ରାପ୍ତ ଖେଳାଳି ସ୍ୱେନ୍ର ପେଡ୍ରୋ ମାର୍ଟିନେଜ୍ଙ୍କ ସହ ମୁକାବିଲା କରିବେ। 2024-25 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଲୋକସଭାରେ ଆଗତ। କୃଷି, ମାନବ ସମ୍ଭଳ, ଉତ୍ପାଦନ ଏବଂ ସେବା ଆଦି 9ଟି କ୍ଷେତ୍ର ଉପରେ ଦିଆଯାଇଛି ପ୍ରାଥମିକତା। ନିପା ସଂକ୍ରମଣକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲେ ତାମିଲନାଡୁ ସରକାର। ଆନ୍ତର୍ଜାତିକ ଜଳସୀମା ଉଲ୍ଲଂଘନ ଅଭିଯୋଗରେ ଶ୍ରୀଲଙ୍କା ନୌସେନା ଦ୍ୱାରା 9 ଜଣ ଭାରତୀୟ ମତ୍ସ୍ୟଜୀବୀ ଗିରଫ ଏବଂ ମହିଳା ଏସୀୟ T20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ନେପାଳ ମୁକାବିଲା। ସମ୍ବାଦ ଶେଷ ହେଲା।